ओम शांति। 12/6/2025 प्रातः मुरली। मीठे बच्चे, तुम मानक ज्ञान दृष्टि मिली से तुम एणे तेणे बुरी बुलवा बंद हो जाए। तुम शांति धाम सुख धाम को मन पकाउछ। प्रश्न, देवता मानक भितर के शक्ति थिला एवं सही शक्ति के विशेषता कारण प्राप्त होता। उत्तर, देवता मानक भितर सारा विश्व उपर राज्यत्व करिवार क्षमता थिला। सेमानंकु विशेष भावरे एकमतर विशेषता कारणरु प्राप्ति होइथिला। सेठारे एकमत थिबा कारणरु मंत्री मानंकु रखिवार दरकार पडु नथिला। देवता माने संगम जुगरे बाबांक ठारु एपरि श्रीमत नेइथांती जहाद्वारा 21 जन्म पर्यंत राज्यत्व करिथांती। सेठारे जणे राजांकर गुटिए ही दैवी परिवार रही थाए, द्वितीय मत तो न थाए। गीत, नयन हीन को राह दिखाओ प्रभु। ओम शांति। पिला मानंकु एबे ज्ञानर तृतीय नेत्र मिलेछे। पूर्वरु एही नेत्र नथिला। केउ नेत्र? ज्ञानर नेत्र नथिला। अज्ञानर नेत्र तो थिला। पिला माने जानिछंती ज्ञानर सागर एकमात्र बाबा अटंती। आउ कहा भीतर एही आत्मिक ज्ञान नहीं जो ज्ञान द्वारा सद्गति हुए अर्थात शांति धाम सुख धाम को जीवा को हुए। एबे तुम मानक दृष्टि मिली किपरी सुख धाम बदली जाई पुणी मायार राज्य अथवा दुख धाम होई थाए। भक्ति मार्ग रे डाकी थांती नयनहीन को राह दिखाओ प्रभु, किंतु भक्ति मार्ग रो यज्ञ दान पुण्य आदि रे सुख धाम शांति धाम जीवा को कौनसी रास्ता मिली न थाए। प्रत्येक को एठारे निज निजर अभिनय करिबा को पड़ी थाए। बाबा कहउचंती मते मध्यम पार्ट मिलेछि भक्ति मार्गरे भगवान को डाकी थांती कही थांती मुक्ति जीवन मुक्तिर रास्ता देखाओ। सेथिपाई केते यज्ञ तप दान पुण्य आदि करी थांती केते एणे तेणे जाई थांती। शांति धाम सुख धाम रे एणे तेणे घूरी बुलिवार कथा ही नाही। तुम्हें माने एबे जानिछो सेमाने तो केवल शास्त्र पाठ एवं लौकिक पाठ ही जानिछंती। एही आत्मिक पिता शिव बाबा को तो बिल्कुल जानी नहंती। आत्मिक पिता ज्ञान सेतेबेले आसी देई थांती जेतेबेले कि समस्तंकर सद्गति हेबार थाए। पुराणा दुनिया बदलिवार मनुष्यरु देवता होई थांती पुणि समग्र सृष्टि उपरे देवी देवता मानकर राज्यत्व रही थाए जहाँ स्वर्ग कहा जाए। एक कथा मध्य केवल भारतवासी ही जानी थांती जे आदि सनातन देवी देवता धर्म भारत रे ही थिला। से समय रे अन्य कोनोसी धर्म न थिला। तुम मानंको पई वर्तमान संगम जुग बाकी समस्ते कली जुगरे अछंती। तुम्हें माने एबे पुरुषोत्तम संगम जुगरे बसीछ। जेउ माने बाबांको मने पकाउछंती बाबांको श्रीमत रे चालुछंती से माने संगम जुगरे अछंती बाकी समस्ते कली जुगरे अछंती। वर्तमान कौनसी सार्वभौमत्व राजधानी तो नहीं। एठारे अनेक मत चालुछे। सत्य जुगरे तो केवल एक राजंकर ही मत चली थाए। सेठारे केही मंत्री न थांती केते शक्ति रही थाए। पुणी जेतेबेले पतित तो होई जानती सेतेबेले मंत्री आदि रखी थांती काहेकि ना सही शक्ति आउ रही न थाए। एबे तो प्रजा मानंकर राज्य चली छे। सत्य जुगरे एक मत थिवा कारणरु शक्ति रही थाए। वर्तमान तुमे माने बाबांक ठारु सही शक्ति नेउछ तेणु 21 जन्म पर्यंत स्वाधीन भावे राज्य करुछ ताहा निजर ही दैवी परिवार अटे। एबे एहा तुमर ईश्वरीय परिवार। बाबा कहुछंती जे निजको आत्मा मने करि बाबांकर स्मृति रे रहुछ तेणु तुमे ईश्वरीय परिवारर अट। जदि देह अभिमानरे आसी भूली जाउछ तेबे आसुरी परिवारर अट। एक सेकेंड रे ईश्वरीय संप्रदाय रे अछ पुणि एक सेकेंड रे आसुरी संप्रदायर होई जाउछ। निजको आत्मा निश्चय करि बाबांको मने पकाइबा केते सहज किंतु पिला मानंकु मुश्किल लागुछे। बाबा कहुछंती जदि निजको आत्मा मने करि बाबांको स्मरण करिब तेबे विकर्म विनाश हेबो। देह द्वारा कर्म तो करिबा को ही हेबो। देह को छाड़ी तो तुम्हें कर्म करि पारिबो नहीं। ତେବେ ଚେଷ୍ଟା କରିବାକୁ ହେବ ଯେ କର୍ମଧନ୍ଦା କରି ମଧ୍ୟ ଆମେ କିପରି ବାବାଙ୍କୁ ମନେ ପକାଇବା। ପରନ୍ତୁ ଏଠାରେ ତ କିଛି କାମ ନଥିଲେ ମଧ୍ୟ ବାବାଙ୍କୁ ମନେ ପକାଇ ପାରୁନାହାନ୍ତି, ଭୁଲି ଯାଉଛନ୍ତି। ଏଥିରେ ହିଁ ମେହନତ ରହିଛି। ଭକ୍ତିରେ ଏପରି କ'ଣ କୁହାଯାଏ କି ସାରା ଦିନ ଭକ୍ତି କର, ସେଥିରେ ସକାଳେ ସନ୍ଧ୍ୟା କିମ୍ବା ରାତ୍ରିରେ ସମୟ ରହିଥାଏ। ପୁଣି ମନ୍ତ୍ର ଆଦି ଯାହା ମିଳିଥାଏ ତାହା ବୁଦ୍ଧିରେ ରହିଥାଏ। ଏକାଧିକ ଶାସ୍ତ୍ର ଅଛି ଯାହାକି ଭକ୍ତି ମାର୍ଗରେ ପଢ଼ିଥାନ୍ତି। ତୁମକୁ ତ କୌଣସି ପୁସ୍ତକ ଆଦି ପଢ଼ିବାର ନାହିଁ, ନା ଶାସ୍ତ୍ର ରଚନା କରିବାର ଅଛି। ଏହି ମୁରଲୀ ମଧ୍ୟ ସତେଜ ଅର୍ଥାତ୍ ଖୁସିରେ ରହିବା ପାଇଁ ଛପା ଯାଉଛି, ବାକି କୌଣସି ପୁସ୍ତକ ଆଦି ରହିବ ନାହିଁ। ଏସବୁ ନଷ୍ଟ ହୋଇଯିବ। ଜ୍ଞାନ ତ କେବଳ ଏକମାତ୍ର ବାବାଙ୍କ ପାଖରେ ଅଛି। ଏବେ ଦେଖନ୍ତୁ, ଜ୍ଞାନ ବିଜ୍ଞାନ ଭବନ ନାମ ରଖାଯାଇଛି, ଯେପରି ସେଠାରେ ଜ୍ଞାନ ଏବଂ ଯୋଗ ଶିଖାଯାଉଛି। ବିନା ଅର୍ଥରେ ଏଭଳି ନାମ ରଖିଦେଇଛନ୍ତି, କିଛି ବି ଜଣା ନାହିଁ ଯେ ଜ୍ଞାନ କ'ଣ, ବିଜ୍ଞାନ କ'ଣ। ବର୍ତ୍ତମାନ ତୁମେମାନେ ଜ୍ଞାନ ଏବଂ ବିଜ୍ଞାନକୁ ଜାଣୁଛ। ଯୋଗ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ, ଯାହାକୁ ବିଜ୍ଞାନ କୁହାଯାଉଛି, ଏବଂ ଏହା ହେଲା ଜ୍ଞାନ, ଯେଉଁଥିରେ ବିଶ୍ୱର ଇତିହାସ ଭୂଗୋଳ ବିଷୟରେ ବୁଝାଯାଉଛି। ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତି ହୋଇଥାଏ ତାହା ମଧ୍ୟ ଜାଣିବାକୁ ହେବ। ସେ ପାଠପଢ଼ା ହଦର ଅଟେ। ଏଠାରେ ତ ତୁମମାନଙ୍କର ବୁଦ୍ଧିରେ ବେହଦର ଇତିହାସ ଭୂଗୋଳ ଅଛି। ଆମେ କିପରି ରାଜ୍ୟ ନେଉଛୁ, କେତେ ସମୟ ଏବଂ କେବେ ରାଜ୍ୟ କରିଥିଲେ, କିପରି ରାଜଧାନୀ ମିଳିଥିଲା, ଏହି କଥା ଆଉ କାହାରି ବୁଦ୍ଧିରେ ଆସିନଥାଏ। ବାବା ହିଁ ଜ୍ଞାନର ଭଣ୍ଡାର ଅଟନ୍ତି। ଏହି ସୃଷ୍ଟିଚକ୍ର କିପରି ଘୁରୁଛି ବାବା ହିଁ ବୁଝାଉଛନ୍ତି। ପୂର୍ବ ପ୍ରସ୍ତୁତ ଡ୍ରାମାକୁ ନ ଜାଣିବା କାରଣରୁ ମନୁଷ୍ୟ କହିଦେଇଥାନ୍ତି, ଅମୁକ ନିର୍ବାଣ ପ୍ରାପ୍ତ କଲା କିମ୍ବା ଜ୍ୟୋତିରେ ମିଶିଗଲା। ତୁମେମାନେ ଜାଣିଛ ଯେ ସମସ୍ତେ ମନୁଷ୍ୟ ଆତ୍ମା ଏହି ସୃଷ୍ଟି ଚକ୍ରରେ ଆସିଥାନ୍ତି, ଏଥିରେ କେହି ଜଣେ ମଧ୍ୟ ବାଦ ଯାଇପାରିବେ ନାହିଁ। ବାବା ବୁଝାଉଛନ୍ତି ଯେ ମନୁଷ୍ୟର ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଇଥାଏ। ଏହା କେତେ ବଡ଼ ଡ୍ରାମା! ସମସ୍ତଙ୍କର ଭିତରେ ଆତ୍ମା ଅଛି, ଏବଂ ସେହି ଆତ୍ମା ଭିତରେ ଅବିନାଶୀ ପାର୍ଟ ଭରି ହୋଇ ରହିଛି। ଏହାକୁ କୁହାଯାଉଛି ପୂର୍ବ ପ୍ରସ୍ତୁତ। ଯଦି ଡ୍ରାମା କହୁଛ, ତେବେ ନିଶ୍ଚିନ୍ତ ତାହାର ସମୟ ଅବଧି ମଧ୍ୟ ଥିବା ଦରକାର। ବାବା ବୁଝାଉଛନ୍ତି ଯେ ଏହି ଡ୍ରାମା 5000 ବର୍ଷର ଅଟେ। ଭକ୍ତି ମାର୍ଗର ଶାସ୍ତ୍ରରେ ଲେଖି ଦିଆଯାଇଛି ଯେ ଏହି ଡ୍ରାମା ଲକ୍ଷ ଲକ୍ଷ ବର୍ଷର ଅଟେ। ଏହି ସମୟରେ ହିଁ ବାବା ଆସି ସହଜ ରାଜଯୋଗ ଶିଖାଇଥିଲେ। ଏହି ସମୟରେ ହିଁ ଗାୟନ ରହିଛି ଯେ କୌରବମାନେ ଘୋର ଅନ୍ଧକାରରେ ଥିଲେ ଏବଂ ପାଣ୍ଡବମାନେ ଆଲୋକରେ ଥିଲେ। ସେମାନେ ଭାବୁଛନ୍ତି ଯେ କଳିଯୁଗ ତ ଆହୁରି 40,000 ବର୍ଷ ଚାଲିବ, ଏ କଥା ଜାଣିପାରୁନାହାନ୍ତି। ଏବେ ଭଗବାନ ଆସିଛନ୍ତି ଏହି ପୁରୁଣା ଦୁନିଆର ମୃତ୍ୟୁ ସମ୍ମୁଖରେ ଉପସ୍ଥିତ। ଦୁନିଆରେ ସମସ୍ତେ ଅଜ୍ଞାନ ନିଦରେ ଶୋଇପଡ଼ିଛନ୍ତି। ଯେତେବେଳେ ଲଢ଼ାଇ ଦେଖିଥାନ୍ତି ତ କହିଥାନ୍ତି, ଏହା ତ ସେହି ମହାଭାରତ ଲଢ଼ାଇର ଚିହ୍ନ, ଏହିଭଳି ରିହର୍ସିଆଲ ତ ହୋଇଚାଲିବ, ପୁଣି ଚାଲୁ ଚାଲୁ ବନ୍ଦ ହୋଇଯିବ। ତୁମେମାନେ ଜାଣୁଛ ଯେ ବର୍ତ୍ତମାନ କ'ଣ ଆମର ସମ୍ପୂର୍ଣ୍ଣ ସ୍ଥାପନା ହୋଇଗଲାଣି। ଗୀତାରେ କ'ଣ ଲେଖା ଅଛି ଯେ ବାବା ସହଜ ରାଜଯୋଗ ଶିଖାଇ ଏହିଠାରେ ହିଁ ରାଜଧାନୀ ସ୍ଥାପନ କରିଛନ୍ତି। ଗୀତାରେ ତ ପ୍ରଳୟ ଦେଖାଇ ଦେଇଛନ୍ତି। ଦେଖାଯାଉଛି ଯେ ଆଉ ସବୁ ମରିଗଲେ, ବାକି 5 ପାଣ୍ଡବ ରହିଲେ। ସେମାନେ ମଧ୍ୟ ପାହାଡ଼ ଉପରୁ ଖସି ପଡ଼ି ମରିଗଲେ। ରାଜଯୋଗ ଦ୍ୱାରା କ'ଣ ହେଲା କିଛି ବି ଜଣା ନାହିଁ। ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି। ତାହା ହେଉଛି ହଦର ଅର୍ଥାତ୍ ଲୌକିକ କଥା। ହଦର ରଚନା ହଦର ବ୍ରହ୍ମା ଅର୍ଥାତ୍ ଲୌକିକ ପିତା କରିଥାନ୍ତି, ପାଳନ ମଧ୍ୟ କରିଥାନ୍ତି, ବାକି ପ୍ରଳୟ ବା ବିନାଶ କରିନଥାନ୍ତି। ସ୍ତ୍ରୀକୁ ପୋଷ୍ୟ କରିଥାନ୍ତି, ବାବା ମଧ୍ୟ ଆସି ପୋଷ୍ୟ କରୁଛନ୍ତି। କହୁଛନ୍ତି, ମୁଁ ଏହା ବ୍ରହ୍ମାଙ୍କ ଭିତରେ ପ୍ରବେଶ କରି ପିଲାମାନଙ୍କୁ ଜ୍ଞାନ ଶୁଣାଉଛି, ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ରଚନା କରୁଛି। ସେ ଆମର ପିତା, ତେଣୁ ଏହା ମଧ୍ୟ ପରିବାର ଅଟେ। ଏହା ବହୁତ ଗୁହ୍ୟ କଥା, ବହୁତ ଗମ୍ଭୀର କଥା, କିନ୍ତୁ ଏ କଥା ମୁସ୍କିଲରେ କାହା ବୁଦ୍ଧିରେ ରହିଥାଏ। ଏବେ ବାବା କହୁଛନ୍ତି ଯେ ପ୍ରଥମେ ପ୍ରଥମେ ତମ ନିଜକୁ ଆତ୍ମା ମନେ କର। ଆତ୍ମା ହିଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରିଥାଏ। ଶରୀରର ଭିନ୍ନ ଭିନ୍ନ ନାମ ରହିଥାଏ, ନାମ ରୂପ ଚେହେରା ସବୁ ଭିନ୍ନ ଭିନ୍ନ ଅଟେ। ଜଣଙ୍କର ଚେହେରା ଅନ୍ୟ ଜଣଙ୍କର ସହିତ ମିଶି ନଥାଏ। ପ୍ରତ୍ୟେକ ଆତ୍ମାର ଜନ୍ମ ଜନ୍ମାନ୍ତର ପାଇଁ ନିଜସ୍ୱ ଚେହେରା ରହିଛି, ନିଜର ଅଭିନୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏଣୁ ଏହାକୁ ପୂର୍ବ ପ୍ରସ୍ତୁତ ଡ୍ରାମା କୁହାଯାଉଛି। ଏବେ ବେହଦର ବାବା କହୁଛନ୍ତି ଯେ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ। ତେବେ ଆମେ କାହିଁକି ବାବାଙ୍କୁ ସ୍ମରଣ ନ କରିବା? ଏହା ହିଁ ମେହନତର କଥା ଅଟେ। ତୁମେମାନେ ଯେତେବେଳେ ଯୋଗର ଯାତ୍ରାରେ ବସୁଛ, ସେତେବେଳେ ମାୟାର ତୋଫାନ ଆସୁଛି, ମାୟା ସହିତ ଯୁଦ୍ଧ ଚାଲେ, ସେଥିପାଇଁ ବିଚଳିତ ହୁଅ ନାହିଁ। ମାୟା ଘଡ଼ି ଘଡ଼ି ଯୋଗକୁ ଭଙ୍ଗ କରିବ। ସଂକଳ୍ପ ବିକଳ୍ପ ଏଭଳି ଆସିବ ଯାହାକି ଏକଦମ ମୁଣ୍ଡ ଖରାପ କରିଦେବ। କିନ୍ତୁ ତୁମେମାନେ ମେହନତ କର। ବାବା ବୁଝାଉଛନ୍ତି ଯେ ଏହି ଲକ୍ଷ୍ମୀ ନାରାୟଣଙ୍କର କର୍ମେନ୍ଦ୍ରିୟ ବଶୀଭୂତ କିପରି ହେଲା। ଏମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ। ଏହି ଶିକ୍ଷା ସେମାନଙ୍କୁ କେଉଁଠାରୁ ମିଳିଲା? ଏବେ ତୁମମାନଙ୍କୁ ଏପରି ଲକ୍ଷ୍ମୀ ନାରାୟଣ ହେବା ପାଇଁ ଶିକ୍ଷା ମିଳୁଛି। ଏମାନଙ୍କର ଭିତରେ କୌଣସି ବିକାର ନଥିଲା, କାରଣ ସେଠାରେ ରାବଣ ରାଜ୍ୟ ହିଁ ନାହିଁ। ପରେ ରାବଣ ରାଜ୍ୟ ହୋଇଥାଏ। ରାବଣ କେଉଁ ବସ୍ତୁ, ଏ କଥା କେହି ବି ଜାଣିନାହାନ୍ତି। ଡ୍ରାମା ଅନୁସାରେ ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି। ଡ୍ରାମାର ଆଦି ମଧ୍ୟ ଅନ୍ତକୁ କେହି ବି ଜାଣିନାହାନ୍ତି। ସେଥିପାଇଁ ନେତି ନେତି କହି ଆସୁଛନ୍ତି, ଏବେ ତୁମେମାନେ ସ୍ୱର୍ଗବାସୀ ହେବା ପାଇଁ ପୁରୁଷାର୍ଥ କରୁଛ। ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଅଟନ୍ତି ନା? ଏମାନଙ୍କର ଆଗରେ ତମ ପ୍ରଧାନ କନିଷ୍ଠ ପୁରୁଷମାନେ ମୁଣ୍ଡ ନୁଆଇଥାନ୍ତି। ବାବା କହୁଛନ୍ତି ଯେ ପ୍ରଥମେ ପ୍ରଥମେ ତ ଗୋଟିଏ କଥା ଉପରେ ପକ୍କା କରିନିଅ, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏଥିରେ ହିଁ ମେହନତ ଅଛି। ଯେପରି 8 ଘଣ୍ଟା ସରକାରୀ ଚାକିରି ହୋଇଥାଏ ନା, ଏବେ ତୁମେ ବେହଦର ସରକାରଙ୍କର ସହଯୋଗୀ ଅଟ। ତୁମକୁ ଅତି କମ୍ରେ 8 ଘଣ୍ଟା ପୁରୁଷାର୍ଥ କରି ଯୋଗଯୁକ୍ତ ହୋଇ ରହିବାର ଅଛେ। ତୁମର ଅବସ୍ଥା ଦିନେ ଏଭଳି ପକ୍କା ହୋଇଯିବ ଯାହାକି କାହାର ବି ସ୍ମୃତି ଆସିବ ନାହିଁ। ବାବାଙ୍କର ସ୍ମୃତିରେ ହିଁ ଶରୀର ତ୍ୟାଗ କରିବ, ସେହିମାନେ ହିଁ ବିଜୟମାଳାର ଦାନା ହେବେ। ଜଣେ ରାଜାଙ୍କର କେତେ ଢେର ପ୍ରଜା ଥାନ୍ତି, ତେବେ ଏହିଠାରେ ମଧ୍ୟ ପ୍ରଜା ତିଆରି ହୁଅନ୍ତି। ତୁମେ ବିଜୟମାଳାର ଦାନା ପୂଜନୀୟ ଯୋଗ୍ୟ ହେବ। 16108ର ମାଳା ମଧ୍ୟ ଥାଏ, ଗୋଟିଏ ବଡ଼ ବାକ୍ସରେ ରହିଥାଏ। 8ର ମାଳା ଅଛି, 108ର ମାଳା ବି ଅଛି। ଅନ୍ତିମ ସମୟରେ ପୁଣି 16108ର ମଧ୍ୟ ମାଳା ହୋଇଥାଏ। ତୁମେ ପିଲାମାନେ ହିଁ ବାବାଙ୍କର ରାଜଯୋଗ ଶିଖି ସମଗ୍ର ବିଶ୍ୱକୁ ସ୍ୱର୍ଗରେ ପରିଣତ କରୁଛ, ସେଥିପାଇଁ ତୁମକୁ ପୂଜା କରାଯାଉଛେ। ତୁମେ ହିଁ ପୂଜ୍ୟ ଥିଲ, ପୁଣି ପୂଜାରୀ ହୋଇଛ। ଏହି ଦାଦା ବ୍ରହ୍ମା କହୁଛନ୍ତି, ମୁଁ ନିଜେ ମାଳା ଗଡ଼େଇଛେ। ଏମିତି ତ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ ରୁଦ୍ରମାଳା ରହିବା ଦରକାର। ତୁମେ ପ୍ରଥମେ ରୁଦ୍ରମାଳା ପୁଣି ରୁଣ୍ଡ ମାଳା ବିଷ୍ଣୁ ମାଳାରେ ଆସିଥାଅ। ପ୍ରଥମ ନମ୍ବରରେ ଏହି ରୁଦ୍ରମାଳା ଯେଉଁଥିରେ କି ଶିବ ମଧ୍ୟ ଅଛନ୍ତି, ରୁଣ୍ଡ ମାଳାରେ ଶିବ କେଉଁଠାରୁ ଆସିବେ? ତାହା ହେଲା ବିଷ୍ଣୁଙ୍କର ମାଳା। ଏ କଥାକୁ ମଧ୍ୟ କେହି କ'ଣ ବୁଝୁଛନ୍ତି? ଏବେ ତୁମେମାନେ କହୁଛ ଯେ ଆମେ ଯାଇ ଶିବ ବାବାଙ୍କର ଗଳାର ହାର ହେଉଛୁ। ବ୍ରାହ୍ମଣଙ୍କର ମାଳା ତିଆରି ହୋଇପାରିବ ନାହିଁ, ବ୍ରାହ୍ମଣଙ୍କର ମାଳା ନଥାଏ। ତୁମେମାନେ ଯେତେ ଯୋଗଯୁକ୍ତ ହୋଇ ରହିବ, ସେଠାରେ ମଧ୍ୟ ନିକଟରେ ଆସି ରାଜ୍ୟ କରିବ। ଏହି ପାଠପଢ଼ା ଆଉ କୌଣସି ଜାଗାରେ ମିଳିପାରିବ ନାହିଁ। ତୁମେ ଜାଣିଛ ଯେ ଏବେ ଆମେ ଏହି ପୁରୁଣା ଶରୀରକୁ ଛାଡ଼ି ସ୍ୱର୍ଗବାସୀ ହେବୁ। ସମଗ୍ର ଭାରତ ବର୍ଷ ସ୍ୱର୍ଗବାସୀ ହେବ। ବିଶେଷ କରି ଭାରତ ହିଁ ସ୍ୱର୍ଗ ଥିଲା, ଏହା 5000 ବର୍ଷର କଥା, ଲକ୍ଷ ବର୍ଷର କଥା ହୋଇପାରିବ ନାହିଁ। ଦେବତାମାନଙ୍କୁ ହିଁ 5000 ବର୍ଷ ହେଲା, ସ୍ୱର୍ଗକୁ ମନୁଷ୍ୟ ଭୁଲି ଯାଇଛନ୍ତି, ତେଣୁ ଏପରି କହିଦେଉଛନ୍ତି, ବାକି ଏଭଳି କିଛି ନୁହେଁ। ଏତେ ପୁରୁଣା ସମ୍ବଦ ଆଦି କ'ଣ ଅଛି? ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଥାନ୍ତି, ପରେ ପୁଣି ଅନ୍ୟ ଧର୍ମାବଲମ୍ବୀମାନେ ଆସିଥାନ୍ତି। ପୁରୁଣା ଜିନିଷ କ'ଣ କାମରେ ଆସିବ? କେତେ କିଣୁଛନ୍ତି ପୁରୁଣା ଜିନିଷର ବହୁତ ମୂଲ୍ୟ କରୁଛନ୍ତି। ତେବେ ସବୁଠାରୁ ମୂଲ୍ୟବାନ ତ ଶିବ ବାବା ଅଟନ୍ତି। କେତେ ଶିବଲିଙ୍ଗ ତିଆରି କରୁଛନ୍ତି, ଆତ୍ମା କେତେ ଛୋଟ ବିନ୍ଦୁ, ଏ କଥା କାହାରି ବୁଦ୍ଧିରେ ଆସୁନାହିଁ। ଆତ୍ମାର ରୂପ ଅତି ସୂକ୍ଷ୍ମ, ବାବା ହିଁ ବୁଝାଉଛନ୍ତି ଏତେ ଛୋଟ ବିନ୍ଦୁରେ କେତେ ପାର୍ଟ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏହି ଡ୍ରାମାର ପୁନରାବୃତ୍ତି ହୋଇ ଚାଲିଛି। ଏହି ଜ୍ଞାନ ତୁମ ବୁଦ୍ଧିରେ ସେଠାରେ ରହିବ ନାହିଁ, ଏହା ପ୍ରାୟ ଲୋପ ହୋଇଯାଏ। ତେବେ ପୁଣି ସେହି ସହଜ ରାଜଯୋଗ ଶିଖାଇବେ କିପରି? ଏସବୁ ଭକ୍ତି ମାର୍ଗ ପାଇଁ ତିଆରି କରିଛନ୍ତି। ଏବେ ପିଲାମାନେ ଜାଣିଛନ୍ତି ଯେ ବାବାଙ୍କ ଦ୍ୱାରା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ତିନି ଧର୍ମ ସ୍ଥାପନ, ଭବିଷ୍ୟତ ନୂଆ ଦୁନିଆ ପାଇଁ ହେଉଛି। ଏହି ପାଠପଢ଼ା ଯାହାକି ତୁମେମାନେ ପଢୁଛ ତାହା ଏହି ଜନ୍ମ ପାଇଁ ଅଟେ। ଏହାର ପ୍ରାରବ୍ଧ ତୁମକୁ ନୂଆ ଦୁନିଆରେ ମିଳିବ। ଏହି ପାଠପଢ଼ା କେବଳ ସଙ୍ଗମ ଯୁଗରେ ହିଁ ହୋଇଥାଏ। ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ମନୁଷ୍ୟରୁ ଦେବତା ତ ନିଶ୍ଚିନ୍ତ ସଙ୍ଗମ ଯୁଗରେ ହିଁ ହୋଇଥିବେ। ବାବା ପିଲାମାନଙ୍କୁ ବହୁତ ରହସ୍ୟ ବୁଝାଉଛନ୍ତି। ଏ କଥା ମଧ୍ୟ ବାବା ଜାଣିଛନ୍ତି ଯେ ତୁମେ ସାରା ଦିନ ବାବାଙ୍କର ସ୍ମୃତିରେ ରହିପାରିବ ନାହିଁ, ଏହା ଅସମ୍ଭବ। ତେଣୁ ଚାର୍ଟ ରଖ, ଦେଖ ମୁଁ କେତେ ଯୋଗଯୁକ୍ତ ହୋଇ ରହିପାରୁଛି। ଯଦି ଦେହର ଅଭିମାନ ଥିବ ତେବେ ବାବାଙ୍କର ସ୍ମୃତି କିପରି ରହିପାରିବ? ବାପର ବୋଝ ମୁଣ୍ଡ ଉପରେ ବହୁତ ରହିଛି, ସେଥିପାଇଁ ବାବା କହୁଛନ୍ତି ଯୋଗଯୁକ୍ତ ହୋଇ ରୁହ। ତ୍ରିମୂର୍ତ୍ତିର ଚିତ୍ର ପକେଟରେ ରଖିଥାଅ, ପରନ୍ତୁ ତୁମେ ଘଡ଼ି ଘଡ଼ି ଭୁଲି ଯାଉଛ। ଅଲ୍ପ ଅର୍ଥାତ୍ ଶିବ ବାବାଙ୍କୁ ମନେ ପକାଇଲେ ବେ ଅର୍ଥାତ୍ ସମ୍ପତ୍ତି ଆଦି ସବୁ ମନେ ପଡ଼ିଥାଏ। ପ୍ୟାଚ୍ ତ ସବୁବେଳେ ପିନ୍ଧିବା ଉଚିତ। ବହି ମଧ୍ୟ ସାଥିରେ ରଖ। ଯଦି କୌଣସି ଭଲ ମନୁଷ୍ୟ ଜୁଟିଗଲେ ତେବେ ତାକୁ ଦିଅ। ଭଲ ଲୋକ କେବେ ମାଗଣାରେ ନେବେ ନାହିଁ। ଯଦି କହିବେ ଏହାର ଦାମ କେତେ ଅଛି, କୁହ ଏହା ଗରିବଙ୍କୁ ତ ମାଗଣାରେ ଦିଆଯାଉଛି, ବାକି ଯିଏ ଯେତେ ଦେବେ। ତୁମ ଭିତରେ ରାଜକୀୟ ଢଙ୍ଗ ରହିବା ଦରକାର। ତୁମର ପରମ୍ପରା ଦୁନିଆଠାରୁ ବିଲକୁଲ ଅଲଗା ହେବା ଦରକାର। ଭଲ ଲୋକ ଆପେ ହିଁ କିଛି ନା କିଛି ଦେଇଦେବେ, ଏହା ତ କଲ୍ୟାଣ ପାଇଁ ଆମେ ସମସ୍ତଙ୍କୁ ଦେଉଥାଉ। କେହି ପଢି ସାରି ମଧ୍ୟ ତୁମ ପାଖକୁ ପଇସା ପଠେଇ ଦେବେ। ଖର୍ଚ୍ଚ ତ ତୁମେ କରୁଛ ନା? କୁହ, ଆମେ ନିଜର ଶରୀର, ମନ, ଧନ ଭାରତର ସେବାରେ ଖର୍ଚ୍ଚ କରୁଛୁ। ଆଚ୍ଛା, ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତାପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଏହି ବେହଦର ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଅତି କମ୍ରେ 8 ଘଣ୍ଟା ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବାକୁ ହେବ। ଯୋଗ କରିବାର ସମୟରେ ମାୟା ଯେଉଁ ବିଘ୍ନ ପକାଉଛି ସେଥିରେ ବିଚଳିତ ହେବାର ନାହିଁ। 2 ନମ୍ବର ପଏଣ୍ଟ, ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ଈଶ୍ୱରୀୟ ସମ୍ପ୍ରଦାୟର ସଦସ୍ୟ ହୋଇ ଈଶ୍ୱରଙ୍କର ମତରେ ଚାଲିବାକୁ ହେବ। କର୍ମ କରିବା ସମୟରେ ମଧ୍ୟ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହେବ। ବରଦାନ ଅନ୍ତର୍ମୁକ୍ତା ରୂପୀ ଗୁମ୍ଫାରେ ରହୁଥିବା ଦେହଠାରୁ ଅଲଗା ଦେହି ହୁଅ। ଭକ୍ତି ମାର୍ଗରେ ପାଣ୍ଡବମାନଙ୍କର ଯେଉଁ ଗୁମ୍ଫା ଦେଖାଯାଇଛି ତାହା ତୁମମାନଙ୍କର ବର୍ତ୍ତମାନ ଅନ୍ତର୍ମୁଖୀ ସ୍ଥିତି ରୂପୀ ଗୁମ୍ଫାର ସ୍ମରକୀ ଅଟେ। ତୁମେମାନେ ଯେତେ ଯେତେ ଦେହଠାରୁ ଅଲଗା ହୋଇ ଦେହି ସ୍ୱରୂପରେ ସ୍ଥିତ ହେବାର ଗୁମ୍ଫାରେ ରହୁଛ, ସେହି ଅନୁସାରେ ଦୁନିଆର ବାତାବରଣଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହୁଛ। ବାତାବରଣର ପ୍ରଭାବରେ ଆସୁନାହୁଁ। ଯେପରି ଗୁମ୍ଫା ଭିତରେ ରହିବା ଦ୍ୱାରା ବାହାରର ବାତାବରଣଠାରୁ ସୁରକ୍ଷିତ ରହିଥାନ୍ତି, ସେହିପରି ଏହି ଅନ୍ତର୍ମୁଖୀ ରୂପୀ ଗୁମ୍ଫା ମଧ୍ୟ ସମସ୍ତଙ୍କଠାରୁ ନିଆରା କରି ବାବାଙ୍କର ପ୍ୟାରା ଅର୍ଥାତ୍ ପ୍ରିୟ କରିଦେଇଥାଏ। ଏବଂ ଯିଏ ବାବାଙ୍କର ପ୍ରିୟ ଅଟେ ସିଏ ଆପେ ଆପେ ସମସ୍ତଙ୍କଠାରୁ ନିଆରା ହୋଇଥାଏ। ସ୍ଲୋଗାନ, ସାଧନ ରୂପୀ ବିସ୍ତାରର ବୀଜ ସାଧନା ଅଟେ, ତେଣୁ ବିସ୍ତାରର ଭିତରେ ସାଧନାକୁ ଲୁଚାଇ ଦିଅ ନାହିଁ। ଅବ୍ୟକ୍ତ ଇସାରା, ଅନ୍ତର୍ମୁଖୀ ସ୍ଥିତିର ଲକ୍ଷଣ ହେଲା ସର୍ବଦା ସାଗରର ଗଭୀରରେ ମଗ୍ନ ରହୁଥିବା ଗମ୍ଭୀର ମୂରତ। ସେମାନଙ୍କର ଚେହେରା ଦ୍ୱାରା ସର୍ବଦା ଆତ୍ମିକ ସ୍ଥିତିର ଚିହ୍ନ ଦେଖାଯାଉଥିବ। ଗୋଟିଏ ପଟେ ମନନ ଚିନ୍ତନ କରିବାର ଚେହେରା, ଅନ୍ୟ ପଟେ ରମଣୀକ ଅର୍ଥାତ୍ ହର୍ଷିତ ମୁଖ ଚେହେରା। ଦୁଇଟି ଯାକ ଲକ୍ଷଣ ଚେହେରା ଦ୍ୱାରା ପ୍ରତ୍ୟକ୍ଷ ହେଉଥିବ। ଅନ୍ତର୍ମୁଖୀ ଆତ୍ମାଙ୍କର ଚେହେରା ସର୍ବଦା ହର୍ଷିତ ମୁଖ ଦେଖାଯାଉଥିବା କାରଣରୁ ମାୟା ସହିତ ସେମାନଙ୍କର ଯୁଦ୍ଧ କରିବା ସମାପ୍ତ ହୋଇଯାଇଥାଏ। ଓମ୍ ଶାନ୍ତି।